ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଶିଶୁ ମୃତ୍ୟୁ ରୋକିବାକୁ ଆକ୍ସନ ପ୍ଲାନ। ରାଜ୍ୟରେ ଘଟୁଥିବା ଶିଶୁ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ଏହାକୁ କିପରି ରୋକାଯିବ ସେଥିପାଇଁ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। 6 ଜଣ ନିଲମ୍ବିତ ହୋଇଛନ୍ତି ଏବଂ 7 ଡାକ୍ତର ନିଯୁକ୍ତି ହୋଇଛନ୍ତି। ଆମ୍ବୁଲାନ୍ସରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା। ସବୁ ଜିଲ୍ଲାରେ ନବଜାତ କେୟାର କର୍ଣ୍ଣର। ଶିଶୁ ମୃତ୍ୟୁର କାରଣ ଖୋଜିବା ସହ ଏହାର ନିରାକରଣ ବାଟ ବାହାର କରିବାକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା। 2017-18 ସୁଦ୍ଧା ଉତ୍ପାଦିତ ହେବ 10 ଲକ୍ଷ ଟନ୍ ଆଳୁ। ଫୁଲବାଣୀ କିସମ ଆଳୁର ବିକାଶ ହେବ। ଆସନ୍ତା 2017-18 ବର୍ଷ ବେଳକୁ ରାଜ୍ୟରେ ଆଳୁ ଉତ୍ପାଦନ 10 ଲକ୍ଷ ଟନ୍କୁ ବୃଦ୍ଧି କରାଯିବ। ଏହାକୁ ଦୃଷ୍ଟିରେ ରଖି ଆଳୁ ମିଶନ ରାଜ୍ୟ କରୁଛି। ଆଜି ସଚିବାଳୟରେ ଅନୁଷ୍ଠିତ ଆଳୁ ମିଶନ ରାଜ୍ୟସ୍ତରୀୟ ବୈଠକ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଅଧ୍ୟକ୍ଷତା କରିଥିଲେ। ଉତ୍ସବ ଋତୁରେ PNB ଦେବ 100 କୋଟି ଟଙ୍କା। ଚଳିତ ବର୍ଷ ଉତ୍ସବ ଋତୁରେ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ 100 କୋଟି ଟଙ୍କାର ଖୁଚୁରା ଋଣ ଆବଣ୍ଟନ କରିବାର ଯୋଜନା ରଖିଛି। ଗତବର୍ଷ ବ୍ୟାଙ୍କ 40 କୋଟିର ଖୁଚୁରା ଋଣ ଦେଇଥିଲା। ଏଥର କେବଳ ଉତ୍ସବ ଋତୁରେ ତାଠାରୁ ଅଧିକ ଋଣ ପ୍ରଦାନ କରିବାକୁ ଯୋଜନା ରଖିଛି। ଚଳିତ ବର୍ଷ ବ୍ୟାଙ୍କ 470 କୋଟି ଟଙ୍କାର ଖୁଚୁରା ଋଣ ଆବଣ୍ଟନ କରିବ ବୋଲି ଏହାର ଭୁବନେଶ୍ୱର ମଣ୍ଡଳର ମୁଖ୍ୟ କେଆର ରଥ ପ୍ରକାଶ କରିଛନ୍ତି। 22 ବର୍ଷ ପରେ ଭାରତର ଶୃଙ୍ଖଳା ବିଜୟ। ଶ୍ରୀଲଙ୍କା 117 ରନ୍ରେ ପରାସ୍ତ। କୋହଲି ବାହିନୀ 2-1 ରନ୍ରେ ଶୃଙ୍ଖଳା ବିଜେତା। ପୂଜାରା ମ୍ୟାଚର ଶ୍ରେଷ୍ଠ ଖେଳାଳି। ଅଶ୍ୱିନୀ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି। ସିଂହଳି ସ୍ପୋର୍ଟସ୍ କ୍ଲବ ପଡ଼ିଆରେ ଭାରତ ସିଂହଭଳି ଲଢ଼ିଲା ଏବଂ ତୃତୀୟ ଟେଷ୍ଟକୁ 117 ରନ୍ରେ ଜିତି ଶୃଙ୍ଖଳାକୁ 2-1ରେ ବକେଟସ୍ଥ କରିନେଲା। ଘରୋଇ ଦଳ ସମ୍ମୁଖରେ 386 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଅଧିନାୟକ ଆଞ୍ଜେଲ ମାଥ୍ୟୁଙ୍କ ଲଢୁଆ ଶତକ ସତ୍ତ୍ୱେ ଭାରତ 26 ରନ୍ର ଶେଷ 5 ୱିକେଟରେ କବ୍ଜା କରି ଚା ପାନ ବିରତି ପରେ ମ୍ୟାଚକୁ ଜିତି ନେଇଥିଲା। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।